ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଗୀତ ଗାଇ ଯୀଶୁଙ୍କ ପାଶେ ଆମେ ଯିବା, ଆଲେଲୁୟା ଗୀତ ଗାଇ ପ୍ରଭୁଙ୍କ ପାଶେ ଆମେ ଯିବା। ସତ୍ୟ ପଥ ଜୀବନ, ସେ ଯେ ଶାନ୍ତି ପ୍ରୀତି ପ୍ରାଣ,
ସେ ଯେ ସତ୍ୟ ପଥ ଜୀବନ, ସେ ଯେ ଶାନ୍ତି ପ୍ରୀତି ପ୍ରାଣ। ଆଲେଲୁୟା ଗୀତ ଗାଇ ଯୀଶୁଙ୍କ ପାଶେ ଆମେ ଯିବା,
ସେ ଶାନ୍ତି ରାଜା ମୋର, ସେ ଯେ ମୁକ୍ତି ଦାତା ମୋର,
ସେ ଯେ ଶାନ୍ତି ରାଜା ମୋର, ସେ ଯେ ମୁକ୍ତି ଦାତା ମୋର। ଆଲେଲୁୟା ଗୀତ ଗାଇ ଯୀଶୁଙ୍କ ପାଶେ ଆମେ ଯିବା, ଆଲେଲୁୟା ଗୀତ ଗାଇ ପ୍ରଭୁଙ୍କ ପାଶେ ଆମେ।
ସେ ଯେ ପିତା ମାତା ମୋର, ସେ ଯେ ଭ୍ରାତା ବନ୍ଧୁ ଆମର,
ସେ ଯେ ପିତା ମାତା।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୋସେଫଙ୍କ ସମାଧିରେ ଭାଗ ଦୁଇ, ପୁନର୍ଜୀବିତ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୋସେଫଙ୍କ ସମାଧିରେ ଭାଗ ଦୁଇ, ପୁନର୍ଜୀବିତ। ବନ୍ଧୁ, ଗତକାଲି ଆମେ ଆଲୋଚନା କରିଥିଲୁ ଯୋସେଫଙ୍କ ସମାଧିରେ ଯୀଶୁଖ୍ରୀଷ୍ଟ ରଖାଯାଇଥିଲେ। ଚାଲନ୍ତୁ ତାହାକୁ ଆମେ ଆଗକୁ ବଢ଼ିବା। ଏହି ଚୋରିକାଳୀନ ପରିସ୍ଥିତିରେ ଆରିମାଥିଆର ଯୋସେଫ ଏବଂ ନିକୋଡିମସ୍ ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିଲେ। ଏହି ଦୁଇଜଣ ସଚିବାଳୟର ସଦସ୍ୟ ଥିଲେ ଏବଂ ପିଲାତଙ୍କ ସହିତ ପରିଚିତ ଥିଲେ। ଉଭୟ ଧନୀ ଏବଂ ପ୍ରଭାବଶୀଳ ବ୍ୟକ୍ତି ଥିଲେ। ସେମାନେ ସ୍ଥିର କଲେ ଯେ ଯୀଶୁଙ୍କ ଶରୀରକୁ ଏକ ସମ୍ମାନଜନକ ସମାଧି ଦିଆଯିବା ଉଚିତ। ଯୋସେଫ ଶାହା ସର ସହିତ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀରକୁ ଭିକ୍ଷା କଲେ। ପ୍ରଥମ ଥର ପାଇଁ ପିଲାତ ଜାଣିଥିଲେ ଯେ ଯୀଶୁ ପ୍ରକୃତରେ ମରିଛନ୍ତି। କୃଷବିଦରେ ଉପସ୍ଥିତ ଥିବା ଘଟଣାଗୁଡ଼ିକ ବିଷୟରେ ଦିବାଦାୟୀ ରିପୋର୍ଟ ତାଙ୍କ ନିକଟରେ ପହଞ୍ଚିଥିଲା, କିନ୍ତୁ ଖ୍ରୀଷ୍ଟଙ୍କ ମୃତ୍ୟୁ ବିଷୟରେ ଜ୍ଞାନ ତାଙ୍କଠାରୁ ଉଦ୍ଦେଶ୍ୟମୂଳକ ଭାବରେ ରଖାଯାଇଥିଲା। ଯାଜକ ଶାସକମାନ ପିଲା ତାଙ୍କ ଶରୀର ବିଷୟରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ଦ୍ୱାରା ପ୍ରତାରଣା ବିରୁଦ୍ଧରେ ଚେତାବନୀ ଦେଇଥିଲେ। ଯୋସେଫଙ୍କ ଅନୁରୋଧ ଶୁଣି ସେ କୃଷରେ ଦାୟିତ୍ୱରେ ଥିବା ସେନାପତିଙ୍କୁ ଡାକିଲେ ଏବଂ ଯୀଶୁଙ୍କ ମୃତ୍ୟୁ ବିଷୟରେ ନିଶ୍ଚିତ କଲେ। ସେ ମଧ୍ୟ ତାଙ୍କଠାରୁ କଲବରୀର ଦୃଶ୍ୟଗୁଡ଼ିକର ଏକ ହିସାବ ଅଙ୍କିତ ଥିଲେ ଯୋସେଫଙ୍କ ସାକ୍ଷାକୁ ନିଶ୍ଚିତ କରିଥିଲେ। ଯୋସେଫଙ୍କ ଅନୁରୋଧ ମଞ୍ଜୁରୀ ହେଲା। ଯେତେବେଳେ ଜହନ ତାଙ୍କ ଗୁରୁଙ୍କ ସମାଧି ବିଷୟରେ ଅସୁବିଧାରେ ପଡ଼ିଥିଲେ, ଯୋସେଫଙ୍କ ପିଲା ତାଙ୍କ ଆଦେଶ ସହିତ ଖ୍ରୀଷ୍ଟଙ୍କ ଶରୀର ପାଇଁ ଫେରି ଆସିଲେ ଏବଂ ନିକୋଡିମସ୍ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପ୍ରାୟ 100 pounds ଓଜନର ଗନ୍ଧରସ ଏବଂ ଆଲୁଅର ଏକ ମହଙ୍ଗା ମିଶ୍ରଣ ଆଣିଥିଲେ। ସମସ୍ତ ଜେରୁସାଲମରେ ସବୁଠାରୁ ସମ୍ମାନିତ ବ୍ୟକ୍ତି ମୃତ୍ୟୁରେ ଅଧିକ ସମ୍ମାନ ପ୍ରଦର୍ଶନ କରିପାରିନଥାନ୍ତେ। ଶିଷ୍ୟମାନେ ଏହି ଧନୀ ଶାସକମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେମାନେ ନିଜ ପ୍ରଭୁଙ୍କ ସମାଧିରେ ଯେତିକି ଆଗ୍ରହୀ ଥିଲେ। ସେ ଜୀବିତ ଥିବାବେଳେ ଯୋସେଫ କିମ୍ବା ନିକୋଡିମସ୍ ସ୍ନାନକର୍ତ୍ତାଙ୍କ ଖୋଲାଖୋଲି ଭାବରେ ଗ୍ରହଣ କରିନଥିଲେ। ସେମାନେ ଜାଣିଥିଲେ ଯେ ଏଭଳି ପଦପେକ୍ଷ ସେମାନଙ୍କୁ ମହାସଂଘରୁ ବାଦ ଦେବ ଏବଂ ସେମାନେ ଏହାର ପରିଷଦରେ ସେମାନଙ୍କ ପ୍ରଭାବ ଦ୍ୱାରା ତାଙ୍କୁ ରକ୍ଷା କରିବେ ବୋଲି ଆଶା କରିଥିଲେ। କିଛି ସମୟ ପାଇଁ ସେମାନେ ସଫଳ ହେବା ପରି ମନେ ହେଉଥିଲେ, କିନ୍ତୁ ଚତୁର ଯାଜକମାନେ ଖ୍ରୀଷ୍ଟଙ୍କ ପ୍ରତି ସେମାନଙ୍କର ଅନୁଗ୍ରହ ଦେଖି ସେମାନଙ୍କର ଯୋଜନାକୁ ବିଫଳ କଲେ। ସେମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ କୃଷରେ ଚଢ଼ାଇବା ପାଇଁ ନିନ୍ଦା କରାଯାଇଥିଲା। ବର୍ତ୍ତମାନ ସେ ମରିଗଲେ ସେମାନେ ଆଉ ତାଙ୍କ ସହିତ ଥିବା ସମ୍ପର୍କକୁ ଲୁଚାଇଲେ ନାହିଁ। ଶିଷ୍ୟମାନେ ନିଜ ଅନୁଗାମୀ ଭାବରେ ନିଜକୁ ଖୋଲାଖୋଲି ଭାବରେ ଦେଖାଇବାକୁ ଭୟ କରୁଥିଲେ। ଜୋସେଫ ଏବଂ ନିକୋଡିମସ୍ ସାହସର ସହିତ ସେମାନଙ୍କୁ ସାହାଯ୍ୟ କଲେ। ଏହି ସମୟରେ ଏହି ଧନୀ ଏବଂ ସମ୍ମାନିତ ବ୍ୟକ୍ତିମାନଙ୍କ ସାହାଯ୍ୟ ବହୁତ ଆବଶ୍ୟକ ଥିଲା। ଗରିବ ଶିଷ୍ୟମାନଙ୍କ ପାଇଁ ଏହା ଅସମ୍ଭବ ଯାହା ସେମାନେ ସେମାନଙ୍କର ମୃତ୍ୟୁ ଗୁରୁଙ୍କ ପାଇଁ କରିପାରିବେ, ଏବଂ ସେମାନଙ୍କ ଧନ ଏବଂ ପ୍ରଭାବ ସେମାନଙ୍କୁ ବହୁ ପରିମାଣରେ ଯାଜକ ଶାସକମାନଙ୍କୁ ଦୁଷ୍କର୍ମରୁ ରକ୍ଷା କଲା। ଧୀରେ ଧୀରେ ଏବଂ ସମ୍ମାନର ସହିତ ସେମାନେ ନିଜ ହାତରେ ଯୀଶୁଙ୍କ ଶରୀରକୁ କ୍ରୁଶରୁ ବାହାର କଲେ। ତାଙ୍କର ସହାନୁଭୂତିର ଲୁହ ଶୀଘ୍ର ଖସିଗଲା ଯେତେବେଳେ ସେମାନେ ତାଙ୍କ କ୍ଷତବିକ୍ଷତ ଏବଂ କ୍ଷତବିକ୍ଷତ ରୂପକୁ ଦେଖିଲେ। ଜୋସେଫ ଏକ ପଥରରେ ଖୋଦିତ ଏକ ନୂତନ କବରର ମାଲିକ ହୋଇଥିଲେ। ଏହା ସେ ନିଜ ପାଇଁ ସଂରକ୍ଷଣ କରୁଥିଲେ, କିନ୍ତୁ ଏହା କଲଭରି ନିକଟରେ ଥିଲା ଏବଂ ସେ ବର୍ତ୍ତମାନ ଯୀଶୁଙ୍କ ପାଇଁ ଏହାକୁ ପ୍ରସ୍ତୁତ କଲେ। ଶବ ନିକୋଡିମସ୍ ଆଣିଥିଲା ମସଲା ସହିତ ଯତ୍ନର ସହିତ ଏକ ଲାଇନଜ୍ ଷ୍ଟିର୍ରେ ଗୁଡ଼ାଇ ହୋଇ ମୁକ୍ତିଦାତାଙ୍କ କବରକୁ ନିଆଗଲା। ସେଠାରେ ତିନି ଜଣ ଶିଷ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ସିଧା କରି କ୍ଷତବିକ୍ଷତଙ୍କ ହାତକୁ ନାଡ଼ହୀନ ସ୍ତନ ଉପରେ ଗୁଡ଼ାଇଲେ। ଗାଲିଲିଓ ମହିଳାମାନେ ଦେଖିଲେ ସେ ସମସ୍ତ କାର୍ଯ୍ୟ କରାଯାଇଛି ଯାହା ସେମାନଙ୍କ ପ୍ରିୟ ଗୁରୁଙ୍କ ଜୀବନ ରୂପ ପାଇଁ କରାଯାଇପାରିବ। ତାପରେ ସେମାନେ ଦେଖିଲେ ଭାରି ପଥରଟି କବରର ପ୍ରବେଶ ପଥରରେ ଗଡ଼ିଗଲା ଏବଂ ତ୍ରାଣକର୍ତ୍ତା ବିଶ୍ରାମରେ ରହିଲେ। ମହିଳାମାନେ କ୍ରୁଶରେ ଶେଷରେ ଥିଲେ ସେ ଏବଂ ଶେଷରେ ଖ୍ରୀଷ୍ଟଙ୍କ ସମାଧିସ୍ଥଳରେ ଥିଲେ। ସନ୍ଧ୍ୟା ଛାୟା ଏକାଠି ହେଉଥିବା ବେଳେ ମାଗଦଲିନ ମରିୟମ ଏବଂ ଅନ୍ୟ ମରିୟମମାନେ ସେମାନଙ୍କ ପ୍ରଭୁଙ୍କ ବିଶ୍ରାମ ସ୍ଥାନ ଉପରେ ରହିଲେ, ଯାହାକୁ ସେମାନେ ଭଲ ପାଉଥିଲେ। ସେମାନଙ୍କ ଭାଗ୍ୟ ପାଇଁ ଦୁଃଖ ଲୁହ ଢାଲିଲେ ଏବଂ ସେମାନେ ଫେରି ଆସିଲେ ଏବଂ ଆଦେଶ ଅନୁଯାୟୀ ବିଶ୍ରାମ ଦିନେ ପାଳନ କଲେ। ବନ୍ଧୁ, ଦୁଃଖୀ ଶିଷ୍ୟମାନଙ୍କ ପାଇଁ ଏବଂ ଯାଜକ ଶାସକ ଶାସ୍ତ୍ରୀ ଏବଂ ଲୋକମାନଙ୍କ ପାଇଁ ତାହା ଏକ ଭୁଲିଯିବା ବିଶ୍ରାମ ବାର ଥିଲା। ପ୍ରସ୍ତୁତି ଦିବସର ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହେବା ପରେ ତୁରି ରହି ବାଜିବା ସହ ବିଶ୍ରାମ ବାର ଆରମ୍ଭ ହୋଇଥିବାର ସୂଚାଇଥାଏ। ନିସ୍ତାର ପର୍ବ ଶତାବ୍ଦୀ ଧରି ପାଳନ କରାଯାଉଥିଲା ଯେତେବେଳେ ସେ ଏହାକୁ ଦୁଷ୍ଟ ହାତରେ ହତ୍ୟା କରି ଜୋସେଫଙ୍କ ସମାଧିରେ ଶୋଇଥିଲେ। ବିଶ୍ରାମ ବାରରେ ମନ୍ଦିରର ପ୍ରାଙ୍ଗଣ ପୂଜକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା। ଗୋଲନାଥର ମହାଯାଜକ ସେଠାରେ ଉପସ୍ଥିତ ଥିଲେ, ତାଙ୍କ ବସ୍ତ୍ର ପରିଧାନ କରିଥିଲେ। କାର୍ଯ୍ୟକଳାପରେ ପରିପୂର୍ଣ୍ଣ ଧଳା ରଙ୍ଗର ପୁରୋହିତମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ, କିନ୍ତୁ କୌଣସି ଛେଳିର ରକ୍ତ ପାପ ପାଇଁ ଉତ୍ସର୍ଗ କରାଯାଇଥିବାରୁ ସେଠାରେ ଉପସ୍ଥିତ ଥିବା କେତେକ ଲୋକ ବିଶ୍ରାମ ନେଲେ। ସେମାନେ ସଚେତନ ନଥିଲେ ଯେ ଏହି ପ୍ରକାର ଆଣ୍ଟିଲୋପ ପୂରଣ କରିଛି ଜଗତର ପାପ ପାଇଁ ଏକ ଅସୀମ ବଳିଦାନ ଦିଆଯାଇଅଛି। ସେମାନେ ଜାଣିନଥିଲେ ଯେ ରୀତିନୀତି ସେବାରେ ଆଉ କୌଣସି ମୂଲ୍ୟ ନାହିଁ, କିନ୍ତୁ ପୂର୍ବରୁ ଏହି ସେବା ଏପରି ବିଦାୟିତ ଭାବନା ସହିତ ସାକ୍ଷୀ ହୋଇନଥିଲା। ତୁରି ଏବଂ ବାଦ୍ୟଯନ୍ତ୍ର ଏବଂ ଗାୟକଙ୍କ ସ୍ୱର ପୂର୍ବପରି ଉଚ୍ଚ ସ୍ୱର ଏବଂ ସ୍ପଷ୍ଟ ଥିଲା, କିନ୍ତୁ ଅଜବତାର ଭାବନା ସବୁକିଛି ବ୍ୟାପିଗଲା। ଗୋଟିଏ ପରେ ଗୋଟିଏ ଅଜବ ଘଟଣା ବିଷୟରେ ପଚାରିଥିଲେ। ଏ ପର୍ଯ୍ୟନ୍ତ ସବୁଠାରୁ ପବିତ୍ର ସ୍ଥାନ ଅନୁପ୍ରବେଶରୁ ପବିତ୍ର ଭାବରେ ଜଗି ରହିଥିଲା, କିନ୍ତୁ ବର୍ତ୍ତମାନ ଏହା ସମସ୍ତଙ୍କ ଆଖି ପାଇଁ ଖୋଲା ଥିଲା। ଶୁଦ୍ଧ ଲାଇନେନ୍ସ ନିର୍ମିତ ଏବଂ ସୁନା ଲାଲ ରଙ୍ଗର ଏବଂ ବାଇଗଣୀ ରଙ୍ଗର ସୁନ୍ଦର ଭାବରେ ତିଆରି ଟେପ୍ରେଲ ଭାରି ଆବରଣ ଉପରୁ ତଳ ପର୍ଯ୍ୟନ୍ତ ଭଡ଼ା ଦିଆଗଲା, ଯେଉଁଠାରେ ଯେହୋବା ମହାଯାଜଙ୍କ ସହିତ ସାକ୍ଷାତ କରିଥିଲେ ତାଙ୍କ ଗୌରବକୁ ଜଣାଇବା ପାଇଁ ସେହି ସ୍ଥାନ ଈଶ୍ୱରଙ୍କ ପବିତ୍ର ଦର୍ଶକ କୋଠରୀ ଥିଲା। ପ୍ରତ୍ୟେକ ସ୍ଥାନ ପାଇଁ ଖୋଲା ରହିଲା, ସେହି ସ୍ଥାନ ପ୍ରଭୁଙ୍କ ଦ୍ୱାରା ଆଉ ଚିହ୍ନିତ ନୁହେଁ। ଯାଜକମାନେ ନୈବେଦ୍ୟ ସମ୍ମୁଖରେ ସେବା କଲେ। ସବୁଠାରୁ ପବିତ୍ର ସ୍ଥାନ ପବିତ୍ର ରହସ୍ୟର ଆବିଷ୍କାରର ସେମାନଙ୍କୁ ଆସୁଥିବା ବିପଦର ଭୟରେ ଭରି ଦେଇଥିଲା। ବନ୍ଧୁ, ଅନେକ ମନ କଲବରୀର ଦୃଶ୍ୟ ଦ୍ୱାରା ଆରମ୍ଭ ହୋଇଥିବା ଚିନ୍ତାଧାରାରେ ବ୍ୟସ୍ତ ଥିଲେ। କୃଷବିଧରୁ ପୁନରୁତ୍ଥାନ ପର୍ଯ୍ୟନ୍ତ ଅନେକ ନିଦ୍ରାହୀନ ଆଖି କ୍ରମାଗତ ଭାବରେ ଭବିଷ୍ୟତବାଣୀ ଗୁଡ଼ିକୁ ଅନୁସନ୍ଧାନ କରୁଥିଲେ। କେହି କେହି ସେହି ଉତ୍ସବର ସମ୍ପୂର୍ଣ୍ଣ ଅର୍ଥ ଜାଣିବା ପାଇଁ କେତେକ ପ୍ରମାଣ ପାଇବାକୁ ଯେ ଯୀଶୁ ଯାହା ବୋଲି ଦାବି କରିଥିଲେ ତାହା ନୁହେଁ, ଏବଂ ଅନ୍ୟମାନେ ଦୁଃଖୀ ହୃଦୟରେ ପ୍ରମାଣ ଖୋଜୁଥିଲେ ଯେ ସେ ପ୍ରକୃତ ଖ୍ରୀଷ୍ଟ ଅଟନ୍ତି, ଯଦିଓ ବିଭିନ୍ନ ବସ୍ତୁକୁ ଦୃଷ୍ଟିରେ ରଖି ଖୋଜୁଥିଲେ। ସମସ୍ତେ ସମାନ ସତ୍ୟର ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହି ଭବିଷ୍ୟତବାଣୀ ଗତ କିଛି ଦିନର ଘଟଣାର ପୂର୍ବରୁ ହୋଇଥିଲା, ଏବଂ କୃଷବିଧ ବ୍ୟକ୍ତି ଜଗତର ମୁକ୍ତିଦାତା ଥିଲେ। ଅନେକ ଯେଉଁମାନେ ସେହି ସମୟରେ ସେବାରେ ଏକଜୁଟ ହୋଇଥିଲେ ସେମାନେ ଆଉ ଫାସଲ ରୀତିରେ ଅଂଶଗ୍ରହଣ କରିନଥିଲେ, ବା ଅନେକ ଯାଜକ ମଧ୍ୟ ଯୀଶୁଙ୍କ ପ୍ରକୃତ ଚରିତ୍ର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କର ଭବିଷ୍ୟତବାଣୀ ଗୁଡ଼ିକର ସନ୍ଧାନ ବୃଥା ନଥିଲା। ନିକଟିମ ଯେତେବେଳେ ଯୀଶୁଙ୍କ କୃଷ ଉପରକୁ ଉଠାଇବାର ଦେଖିଲେ, ସେତେବେଳେ ଅଲିଭ ପର୍ବତରେ ତାଙ୍କ କଥା କହିଥିବା କଥା ମନେ ପକାଇଲେ, ଯେପରି ମଉସା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଲେ ମନୁଷ୍ୟ ପୁତ୍ରଙ୍କୁ ମଧ୍ୟ ଉଠାଇବାକୁ ହେବ। ଯେ କେହି ବିଶ୍ୱାସ କରେ ସେ ବିନଷ୍ଟ ହେବା ଉଚିତ ନୁହେଁ, କିନ୍ତୁ ଅନନ୍ତ ଜୀବନ ପାଇବା ଉଚିତ ବୋଲି ସେ କହିଥିଲେ। ସେହି ବିଶ୍ରାମ ବାରରେ ଯେତେବେଳେ ଖ୍ରୀଷ୍ଟ କବରର ଶୋଇଥିଲେ, ନିକଟିମସ୍ ପ୍ରତିଫଳନ ପାଇଁ ସୁଯୋଗ ପାଇଥିଲେ। ଏକ ସ୍ୱଚ୍ଛ ଆଲୋକ ବର୍ତ୍ତମାନ ତାଙ୍କ ମନକୁ ଆଲୋକିତ କଲା, ଏବଂ ଯୀଶୁ ଯାହା କହିଥିଲେ ତାହା ଆଉ ରହସ୍ୟମୟ ନୁହେଁ। ସେ ଅନୁଭବ କଲେ ଯେ ସେ ନିଜ ଜୀବନରେ ତ୍ରାଣକର୍ତ୍ତା ସହିତ ନିଜକୁ ସଂଯୋଗ ନ କରି ଅନେକ କିଛି ହରାଇଛନ୍ତି। ବର୍ତ୍ତମାନ ସେ କଲବରୀ ଘଟଣାଗୁଡ଼ିକୁ ମନେ ପକାଇଲେ। ତାଙ୍କ ହତ୍ୟାକାରୀଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରାର୍ଥନା ଏବଂ ମୃତ୍ୟୁବରଣ କରୁଥିବା ଚୋରର ନିବେଦନକୁ ତାଙ୍କ ଉତ୍ତର ଶିକ୍ଷିତ କାଉନସିଲଙ୍କ ହୃଦୟକୁ କହିଲା। ପୁନର୍ବାର ସେ ଯନ୍ତ୍ରଣା ଓ ତ୍ରାଣକର୍ତ୍ତାଙ୍କ ଦେଖି ପୁଣି ସେ ଶେଷ କ୍ରନ୍ଦନ ଶୁଣିଥିଲେ। ଶିଷ୍ୟମାନଙ୍କ ଭରସା ଯୋସେଫ ଏବଂ ନିକୋଡିମସ୍ଙ୍କୁ ଖ୍ରୀଷ୍ଟଙ୍କୁ ଈଶ୍ୱର ବିଷୟରେ ବିଶ୍ୱାସ କଲେ। ଏକ ଦୃଢ଼ ଏବଂ ଅଦ୍ୟମ ବିଶ୍ୱାସର ସାହସ ଦ୍ୱାରା ସେମାନଙ୍କ ଭୟ ଦୂର ହେଲା। ବନ୍ଧୁ, ଖ୍ରୀଷ୍ଟ କବରରେ ରଖାଯାଇଥିବା ପରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିନଥିଲା। ସେମାନଙ୍କର ଅଭ୍ୟାସ ଅନୁଆଇ ଲୋକମାନେ ସେମାନଙ୍କର ଅସୁସ୍ଥ ତଥା ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ମନ୍ଦିର ପ୍ରାଙ୍ଗଣରୁ ଆଣିପାରିଲେ। ନାଜରିତର ଯୀଶୁଙ୍କ ବିଷୟରେ କିଏ ଆମକୁ କହିପାରିବ? ଅନେକ ଲୋକ ଦୂରରୁ ଆସିଥିଲେ ଯିଏ ତାଙ୍କୁ ସୁସ୍ଥ କରି ମୃତ୍ୟୁମାନଙ୍କୁ ପୁନରୁତ୍ଥାନ କରିଥିଲେ। ପ୍ରତ୍ୟେକ ପାର୍ଶ୍ୱରେ କ୍ରନ୍ଧନ ଶୁଣାଗଲା। ଆମେ ଖ୍ରୀଷ୍ଟ ଆରୋଗ୍ୟକାରୀ ନୁହେଁ ଚାହୁଁ। ଏହି ଅବସରରେ ଯେଉଁମାନେ କୁଷ୍ଠ ରୋଗର ସଙ୍କେତ ଦେଖାଇବାକୁ ଚିନ୍ତା କରାଯାଉଥିଲା, ସେମାନେ ପୁରୋହିତମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଅନେକ ନିଜ ସ୍ୱାମୀ ସ୍ତ୍ରୀ କିମ୍ବା ପିଲାମାନଙ୍କୁ କୁଷ୍ଠରୋଗ ବୋଲି ଶୁଣିବାକୁ ବାଧ୍ୟ ହୋଇଥିଲେ, ଏବଂ ନିଜ ଘରର ଆଶ୍ରୟସ୍ଥଳରୁ ଏବଂ ସେମାନଙ୍କ ବନ୍ଧୁମାନଙ୍କ ଯତ୍ନ ନେବାକୁ ବାଧ୍ୟ ହୋଇଥିଲେ। ଅପରିଷ୍କାର ଅଶୁଚି ନାଜରିତର ଯୀଶୁଙ୍କ ବନ୍ଧୁତ୍ୱପୂର୍ଣ୍ଣ ହାତ, ଯାହା ଘୃଣ୍ୟ କୁଷ୍ଠରୋଗଙ୍କୁ ଆରୋଗ୍ୟ କରିବାକୁ ସ୍ପର୍ଶ କରିବାକୁ ମନା କଲା, ତାଙ୍କ ସନ୍ତ ସ୍ତନ ଉପରେ ଉଡ଼ାଇ ଦିଆଯାଇଥିଲା। ଯେଉଁ ଓଠ ତାଙ୍କ ନିବେଦନକୁ ସନ୍ତାନମୂଳକ ବାକ୍ୟ ସହିତ ଉତ୍ତର ଦେଇଥିଲା, ମୁଁ କରିବି, ତୁମେ ପରିଷ୍କାର ହୁଅ, ବର୍ତ୍ତମାନ ଚୁପ୍ ରହିଲେ। ଅନେକ ମୁଖ୍ୟ ଯାଜକ ଓ ଶାସକମାନଙ୍କୁ ସମାବେଦନ ଓ ଆରାମ ପାଇଁ ନିବେଦନ କଲେ, କିନ୍ତୁ ବାଧ୍ୟ ବୋଧହୁଏ ସେମାନେ ପୁନର୍ବାର ଜୀବନ୍ତ ଖ୍ରୀଷ୍ଟଙ୍କୁ ସେମାନଙ୍କ ମଧ୍ୟରେ ରଖିବାକୁ ସ୍ଥିର କଲେ। ନିରନ୍ତର ଆନ୍ତରିକତାର ସହିତ ସେମାନେ ତାହାଙ୍କୁ ମାଗିଲେ। ସେମାନେ ବିମୁଖ ହେବେ ନାହିଁ, କିନ୍ତୁ ସେମାନଙ୍କ ମନ୍ଦିର ପ୍ରାଙ୍ଗଣରୁ ଗୁଡ଼ାଇ ଦିଆଗଲା, ଏବଂ ସୈନିକମାନେ ଫାଟକ ନିକଟରେ ଠିଆ ହୋଇଥିଲେ। ବୋଧହୁଏ ସେମାନେ ପୁନର୍ବାର ଜୀବନ୍ତ ଖ୍ରୀଷ୍ଟଙ୍କୁ ସେମାନଙ୍କ ମଧ୍ୟରେ ରଖିବାକୁ ସ୍ଥିର କଲେ। ନିରନ୍ତର ଆନ୍ତରିକତାର ସହିତ ସେମାନେ ତାହାଙ୍କୁ ମାଗିଲେ। ସେମାନେ ବିମୁଖ ହେବେ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦିର ପ୍ରାଙ୍ଗଣରୁ ଗୌଡ଼ାଇ ଦିଆଗଲା, ଏବଂ ସେ ସୈନିକମାନଙ୍କ ପାଠକ ନିକଟ ଠିଆ ହୋଇଥିଲେ। ବନ୍ଧୁ, ଉଦ୍ଧାରକର୍ତ୍ତାଙ୍କ ଦ୍ୱାରା ସୁସ୍ଥ ହୋଇ ହେବାକୁ ଆସୁଥିବା ରୋଗୀମାନେ ସେମାନଙ୍କ ନିରାଶାରେ ବୁଡ଼ିଗଲେ। ରାସ୍ତାଗୁଡ଼ିକ ଶୋକରେ ପରିପୂର୍ଣ୍ଣ ଥିଲା। ଯୀଶୁଙ୍କ ଆରୋଗ୍ୟ ସ୍ପର୍ଶ ଅଭାବରୁ ରୋଗୀମାନେ ମରୁଥିଲେ। ବୃଥା ଡାକ୍ତରମାନଙ୍କୁ ପରାମର୍ଶ ଦିଆଗଲା। ଯୋସେଫଙ୍କ ସମାଧିରେ ଶୋଇଥିବା ବ୍ୟକ୍ତିଙ୍କ ପରି କୌଣସି ଦକ୍ଷତା ନଥିଲା। ବନ୍ଧୁ, ଦୁଃଖର ଶୋକ କ୍ରନ୍ଧନ ହଜାର ହଜାର ମାନଙ୍କୁ ଘରକୁ ଆଣିଥିଲା, ଯେ ଦୁନିଆରୁ ଏକ ବିରାଟ ଆଲୋକ ଚାଲିଯାଇଛି। ଖ୍ରୀଷ୍ଟଙ୍କ ବିନା ପୃଥିବୀ କଳା ଏବଂ ଅନ୍ଧକାର ଥିଲା। ଅନେକଙ୍କର ସ୍ୱର ତାଙ୍କୁ କୃଷରେ ଚଢ଼ାଇ ଦିଅ ବୋଲି ଚିତ୍କାର ଫୁଲି ଯାଇଥିବା ବର୍ତ୍ତମାନ ସେମାନଙ୍କ ଉପରେ ପଡ଼ିଥିବା ବିପଦକୁ ଅନୁଭବ କଲେ ଏବଂ ଉତ୍ସାହର ସହିତ କାନ୍ଦିବାକୁ ଲାଗିଲେ, ଆମକୁ ଯୀଶୁ ଦିଅ ଯିଏ ସେ ବଞ୍ଚିଥାନ୍ତେ। ଯେତେବେଳେ ଲୋକମାନେ ଜାଣିଲେ ଯେ ଯାଜକମାନେ ଯୀଶୁଙ୍କୁ ହତ୍ୟା କରିଛନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ବିଷୟରେ ଅନୁସନ୍ଧାନ କରାଯାଉଥିଲା। ତାଙ୍କ ପରୀକ୍ଷଣର ବିଶ୍ୱସ୍ତ ଯଥାସମ୍ଭବ ବ୍ୟକ୍ତିଗତ ରଖାଯାଇଥିଲା, କିନ୍ତୁ ସମୟ ଯେ କବରରେ ଥିଲେ ବେଳେ ସମୟର ତାଙ୍କର ନାମ ଓଟ ହଜାର ହଜାର ଥିଲା ଏବଂ ରିପୋର୍ଟର ଗୁଡ଼ିକ ତାଙ୍କର ଉପହାସ ପରୀକ୍ଷା ଓ ଯାଜକମାନଙ୍କ ଅଧ୍ୟକ୍ଷର ସର୍ବତ୍ର କରାଗଲା। ବୁଦ୍ଧିମାନ ବ୍ୟକ୍ତିଙ୍କ ଦ୍ୱାରା ଏହି ପୁରୋହିତ ଏବଂ ଶାସକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ପୁରାତନ ନିୟମର ଭବିଷ୍ୟତବାଣୀ ଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଆହ୍ୱାନ ହୋଇଥିଲେ ଏବଂ ଏହାର ଉତ୍ତରରେ କିଛି ମିଥ୍ୟା ପ୍ରଚାର କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପାଗଳ ପରି ହୋଇଗଲେ। ଭବିଷ୍ୟତବାଣୀ ଯାହା ଖ୍ରୀଷ୍ଟଙ୍କ ଦୁଃଖ ଏବଂ ମୃତ୍ୟୁକୁ ସୂଚାଇଥିଲା ସେମାନେ ବୁଝିପାରିଲେ ନାହିଁ ଏବଂ ଅନେକ ଅନୁସନ୍ଧାନକାରୀ ନିଶ୍ଚିତ ହୋଇଥିଲେ ଯେ ଶାସ୍ତ୍ରଗୁଡ଼ିକ ପୂର୍ଣ୍ଣ ହୋଇଛି। ଯାଜକମାନେ ଭାବିଥିଲେ ଯେ ପ୍ରତିଶୋଧ ଏତେ ମଧୁର ହେବ, ସେମାନଙ୍କ ପାଇଁ ପୂର୍ବରୁ ତିକ୍ତତା ଥିଲା। ସେମାନେ ଜାଣିଥିଲେ ଯେ ସେମାନେ ଲୋକମାନଙ୍କର କଠୋର ନିନ୍ଦା କରୁଛନ୍ତି। ସେମାନେ ଜାଣିଥିଲେ ଯେ ଯେଉଁମାନେ ଯୀଶୁଙ୍କ ବିରୁଦ୍ଧରେ ପ୍ରଭାବିତ ହୋଇଥିଲେ ସେମାନେ ବର୍ତ୍ତମାନ ସେମାନଙ୍କ ଲଜ୍ଜାଜନକ କାର୍ଯ୍ୟ ଦ୍ୱାରା ଭୟଭୀତ ହେଲେ। ଏହି ଯାଜକମାନେ ଯୀଶୁଙ୍କୁ ଜଣେ ପ୍ରତାରକ ବୋଲି ବିଶ୍ୱାସ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ବୃଥା ହେଲା। ସେମାନଙ୍କ ମଧ୍ୟରୁ କେତେକ ଲାଜାରସଙ୍କ କବର ପାଖରେ ଠିଆ ହୋଇଥିଲେ ଏବଂ ମୃତ୍ୟୁମାନଙ୍କୁ ପୁନରୁତ ହୋଇଥିବା ଦେଖୁଥିଲେ। ସେମାନେ ଭୟଭୀତ ହେଲେ ଯେ ଖ୍ରୀଷ୍ଟ ନିଜେ ମୃତ୍ୟୁରୁ ପୁନରୁତ୍ଥିତ ହେବେ ଏବଂ ପୁନର୍ବାର ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ସେମାନେ ତାଙ୍କ ଘୋଷଣା କରିଥିଲେ ଯେ ତାଙ୍କ ଜୀବନ ହେବା ଏବଂ ପୁନର୍ବାର ଏହାକୁ ନେବାକୁ ତାଙ୍କର ଶକ୍ତି ଅଛି। ସେମାନେ ମନେ ପକାଇଲେ ଯେ ସେ କହିଥିଲେ ଏହି ମନ୍ଦିରକୁ ଧ୍ୱଂସ କର ଏବଂ ତିନି ଦିନ ମଧ୍ୟରେ ମୁଁ ଏହାକୁ ଉଠାଇବି। ଜେରୁସାଲମକୁ ଶେଷ ଯାତ୍ରା ସମୟରେ ଯେହୁଦା ଶିଷ୍ୟମାନଙ୍କୁ ଯୀଶୁଙ୍କ ଦ୍ୱାରା କହିଥିବା ବାକ୍ୟ ସେମାନଙ୍କୁ କହିଥିଲେ, ଦେଖ ଆମ୍ଭେ ଜେରୁସାଲମକୁ ଯିବା, ମନୁଷ୍ୟ ପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ପ୍ରତି ବିଶ୍ୱାସଘାତ କରିବେ, ସେମାନେ ତାହାକୁ ମୃତ୍ୟୁଦଣ୍ଡ ଦେବେ ଏବଂ ତାଙ୍କୁ ଅନ୍ୟଯୋଧିମାନଙ୍କୁ ଉପହାସ କରିବେ, ପରିହାସ କରିବେ, କୃଷରେ ଚଢ଼ାଇବେ, ତୃତୀୟ ଦିନ ସେ ହାତ ତାହା କରିବେ, ପୁନର୍ବାର ଉଠିବେ। ବନ୍ଧୁ, ସେମାନେ ଏହି କଥା ଶୁଣି ସେମାନେ ପରିହାସ କଲେ ଏବଂ ପରିହାସ କଲେ, କିନ୍ତୁ ବର୍ତ୍ତମାନ ସେମାନେ ମନେ ପକାଇ ଯେ ଖ୍ରୀଷ୍ଟଙ୍କ ଭବିଷ୍ୟତ ବାଣୀ ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇସାରିଛି। ସେ କହିଥିଲେ ଯେ ସେ ତୃତୀୟ ଦିନ ପୁନରୁତ ହେବେ ଏବଂ କିଏ ସେମାନେ କହିପାରନ୍ତି ଯେ ଏହା ମଧ୍ୟ ଘଟିବ ନାହିଁ। ସେମାନେ ଏହି ଚିନ୍ତାଧାରା ବନ୍ଦ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ସେମାନଙ୍କ ପାରିଲେ ନାହିଁ। ସେମାନଙ୍କ ପିତା ସୈତାନ ପରି ସେମାନେ ବିଶ୍ୱାସ କଲେ ଏବଂ ଥରିଲେ, କିନ୍ତୁ ସେମାନେ ପାରିଲେ ନାହିଁ। ସେମାନଙ୍କ ପିତା ସୈତାନ ପରି ସେମାନେ ବିଶ୍ୱାସ କଲେ ଏବଂ କମ୍ପିତ ହେଲେ, କିନ୍ତୁ ସେମାନେ ପାରିଲେ ନାହିଁ। ସେମାନଙ୍କ ପିତା ସୈତାନ ପରି ସେମାନେ ବିଶ୍ୱାସ କଲେ ଏବଂ କମ୍ପିତ ହେଲେ, ବର୍ତ୍ତମାନ ଉତ୍ସାହର ଉତ୍କଣ୍ଠ ଆତିତ ହୋଇଗଲେ। ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ସେମାନଙ୍କ ମନରେ ପ୍ରବେଶ କରିବ। ସେମାନେ ତାହାଙ୍କୁ ଦେଖିଲେ ଯେପରି ସେ ଶାନ୍ତ ଥିଲେ ଏବଂ ତାଙ୍କ ଶତ୍ରୁମାନଙ୍କ ଆଗରେ ଅସନ୍ତୋଷ ପ୍ରକାଶ କଲେ, ସେମାନଙ୍କର ଅପମାନ ଏବଂ ଅତ୍ୟାଚାର ବିନା ଯନ୍ତ୍ରଣା ଭୋଗିଲେ। ତାଙ୍କର ପରୀକ୍ଷା ଏବଂ କୃଷବିଧ ହେବାର ସମସ୍ତ ଘଟଣା ସେମାନଙ୍କ ନିକଟକୁ ଫେରି ଆସିଲା ଯେ ସେ ଈଶ୍ୱରଙ୍କ ପୁତ୍ର। ସେମାନେ ଅନୁଭବ କଲେ ଯେକୌଣସି ସମୟରେ ସେମାନଙ୍କର ସମ୍ମୁଖରେ ଠିଆ ହୋଇପାରନ୍ତି। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ତାଙ୍କ ହତ୍ୟାକାରୀ ତାଙ୍କର ମୃତ୍ୟୁରେ ନ୍ୟାୟ ଦାବି କରିବାକୁ ନିର୍ଦ୍ଧିତ। ବନ୍ଧୁ, ସେମାନେ ବିଶ୍ରାମବାରର ଅଳ୍ପ ବିଶ୍ରାମ ନେଇପାରନ୍ତି, ଯଦିଓ ସେମାନେ ପଦପେକ୍ଷ ଇଚ୍ଛା ନାହିଁ। ଅପବିତ୍ର ଭୟ ପାଇଁ ଏକ ଅନଜିହୁଦୀର ଦ୍ୱାରା ବନ୍ଧ ଉପରେ, ତଥାପି ସେମାନେ କୃଷ୍ଣଙ୍କ ଶରୀର ବିଷୟ ଏକ ମହାସଭା ଅନୁଷ୍ଠିତ, ମୃତ୍ୟୁ ଏବଂ କବର ତାଙ୍କ କୃଷରେ ଚଢ଼େଇ ରଖିବା ଉଚିତ। ମହାଯାଜକ ଓ ଫାରିସିମାନେ ପିଲାତଙ୍କ ନିକଟକୁ ଆସି କହିଲେ, ମହାଶୟ, ଆମେମାନେ ମନେ ରଖିଛୁ ଯେ ଜୀବିତ ଥିଲାବେଳେ ତିନି ଦିନ ପରେ ମୁଁ ପୁନର୍ବାର ଉଠିବି, ତେଣୁ ଆଦେଶ ଦିଅ ଯେ ତୃତୀୟ ଦିନ ପର୍ଯ୍ୟନ୍ତ କବର ନିଶ୍ଚିତ କର। ଶିଷ୍ୟମାନେ ରାତ୍ରିରେ ଆସି ତାହାଙ୍କୁ ଚୋରି କରି ଲୋକମାନଙ୍କୁ କହିଲେ ଯେ ମୃତ୍ୟୁର ପୁନରୁତ ହୋଇଛନ୍ତି, ତେଣୁ ଶେଷ ତ୍ରୁଟି ପ୍ରଥମ ଅପେକ୍ଷା ଅଧିକ ଖରାପ ହେବ। ପିଲା ତ ସେମାନଙ୍କୁ କହିଲେ, ତୁମର ପ୍ରହାରୀ ଅଛି, ତୁମେ ଯେତେ ସମ୍ଭବ ତାହା ନିଶ୍ଚିତ କର। ବନ୍ଧୁ, ପୁରୋହିତ ମାନେ କବର ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋଲା ଖୋଲିବା ପୂର୍ବରୁ ଏକ ବଡ଼ ପଥର ରଖାଯାଇଥିଲା। ଏହି ପଥର ଉପରେ ସେମାନେ ଦୌଡ଼ି ରଖିଥିଲେ। କଠିନ ପଥର ଶେଷକୁ ସୁରକ୍ଷିତ କଲେ ଏବଂ ରୋମିଓ ସିଲ୍ ଦ୍ୱାରା ରଖାଯାଇଥିଲା। ବନ୍ଧୁ, ହେଲେ ହିଁ ପରମେଶ୍ୱର ଯିଏକି ଆମ ପିତା ସେହି କବରରେ ସଦାଦିନ ପାଇଁ ଶୋଇଲେ ନାହିଁ, ସେ ଜି ଉଠିଲେ। ତାହେଲେ ଚାଲନ୍ତୁ ସେହି ପରମେଶ୍ୱର ଯିଏକି ଆମର ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ, ସେ ଉଠିବେ, ନିଶ୍ଚିତ ଉଠିବେ। ଏହା ମନରେ ରଖି ଚାଲନ୍ତୁ ଆମେ ନିଜକୁ ତାହାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମା ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମାଛୁ ଶୁଣି ଗ୍ରହଣ କର। ଆମେ
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।